वन्देहं श्रीगुरु श्रीयुतपदकमल श्रीगुरुन् वैष्णवस्य श्रीरूपं साग्रजातं श्रवणरघुनाथं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादं तदनुलज्जा श्रीविशाखादितश्च हे कृष्णकरुणा सिन्धुदिनबन्धो जगतपते तप्तकाञ्चन गौराङ्गिराधे वृन्दावनेश्वरी वृषभादेवी प्रणमामि हरिभ्ये वंशाकल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः नमो महाबदान्याय कृष्णप्रेम प्रदायने कृष्णाय कृष्णचैतन्यनाम्ने गौरदृशे नमो नमः श्रीकृष्ण चैतन्य प्रभु नित्यानन्द श्रीअद्वैत गदाधर श्रीवासादि गौरभक्तवृन्द हरे कृष्णा 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 हरे 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 राम 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 हरे हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे ओम नमो भगवते वासुदेवाय
ओम नमो भगवते वासुदेवाय
हरे कृष्ण आज आम मान एक सुअवसर मिली कि भगवान कथा कीर्तन करने प्रकृत पक्षे भौतिक जगत रे जो जगत रे आम बसवास करुचे प्रकृत पक्षे ये जगत आम बासस्थान नुह प्रकृत निज बासस्थान आमर आम छाड़ी एटी पलि आसचे जो आम को बहु प्रकार दुख भोग करने दुख भोग करेतु आम मैने बहुत व्यतीव्यस्त हो बहुत चिंता करुचे एवं अवसादग्रस्त हो एवं बेले बेले आम मान भर केतेज आत्महत्या करतेक नैराश्य भाव जीवन जापन कर जीवन प्रकृत उद्देश्य संपर्क आम मैंने जापर ना जो ये सब समस्या आम मान भाई मन टेकुच्छे कि प्रकृत पक्षे जो मैंने तत्वज्ञान लाभ कर दिव्य ज्ञान जो मैंने लाभ कर ये भौतिक जगत में जहाँ कि विपद आपद आसिले कौन प्रकार व्यतीव्यस्त हूँ ना कारण से जानती ए जगतर अभाव रही जगत में विपद अच्छी ए जगत में झड़झंझा अच्छी ए जगत में बहु प्रतबंधक अच्छी बहु बाधा विघ्न अच्छी ये सब जिन जगत में अच्छी तेणु से कौन परेश कौन परिस्थित भी खातिर करती ना जो मैंने भगवान भक्त तेणु से दुख आसू सुख आसू जहाँ कि जीवन में आसू से सब परिस्थित स्थिर एवं अविचलित रही था से मध्यरु भक्त मान आम आने गोटे उदाहरण राणी कुंतीदेवी उदाहरण को आम आने श्रीमद भागवतम प्रथम स्कंदरे वर्णना कर राणी कुंतीदेवी जी कि जीवन में बारंबार दुख आस जी कि भगवान अति निकटतम से थे भगवान ये अंतरंग भी जीवन में बराबर दुख बराबर झड़झंझा बराबर विपद आंतु एत झड़झंझा विपद आसे भी से सर्वदा ही विपद को स्वागत करपद को से आमंत्रण कर विपद आसतु तत्र तत्र जगत गुरु भगवत दर्शन सात न पुनर्भव दर्शन मो जीवन में बारंबार विपद आस मो जीवन में बारंबार दुख आसु आम मैंने जीवन में कहीं दुख चाहू आम मैंने समस्त जीवन में शांति चाहूँ आम मैंने समस्त जीवन में आनंद चाहूँ कहीं जीवन में आम मैंने दुख चाहूना किंतु राणी कुंती से जीवन में दुख चाहूँ कहीं दुख चाहूँ कारण दुख आसिले से भगवान कृष्ण सुरक्षा से प्राप्त होते भगवान कृष्ण तक प्रत्येक गीत समय सुरक्षा प्रदान कर सेतिपाई जे भक्त से विपद को स्वागत करे से विपद को स्वतः आमंत्रण करे ତା ଜୀବନରେ ଦୁଃଖ ଆସୁ, ତା ଜୀବନରେ ଝଡ଼ଝଞ୍ଜା ଆସୁ, ତା ଜୀବନରେ ପ୍ରତିବନ୍ଧକ ଆସୁ, ସେ ସବୁ ବାଧା ବିଘ୍ନ ପ୍ରତିବନ୍ଧକକୁ କୌଣସି ପ୍ରକାର ଖାତିର କରେ ନା। ଏ ପରିପ୍ରେକ୍ଷୀରେ ଆମେ ଉଦାହରଣକୁ ନେବା ଚିତ୍ରକେତୁଙ୍କର ମଧ୍ୟ ଉଦାହରଣ ନେବା। ରାଜା ଚିତ୍ରକେତୁ ମଧ୍ୟ ତାଙ୍କର ପୁତ୍ରଙ୍କର ବିୟୋଗରେ ଯେତେବେଳେ ସେ ଅତିଶୟ ଦୁଃଖିତ ହୋଇଥିଲେ, ସେତେବେଳେ ନାରଦ ମହର୍ଷି ଆସି ମଧ୍ୟ ତାଙ୍କୁ ସେଇ ସାନ୍ତ୍ୱନା ଦେଇଥିଲେ ଯେ ଏଇ ଜୀବନରେ ଆମେ ଯେଉଁ ସମ୍ପର୍କରେ ସମ୍ବନ୍ଧିତ ହୋଇଛେ ସେ ସମ୍ପର୍କ ହେଉଛି ଅଳିତ ସମ୍ପର୍କ, ଆଜି ଅଛି ସେ କାଲିକି ନଷ୍ଟ ହେବ। ତେଣୁ ଯେତେବେଳେ ବନ୍ୟାର ସ୍ରୋତ ଆସୁଛି, ବନ୍ୟା ସ୍ରୋତରେ କେତେବେଳେ କାଠି କୋଟା ଏସବୁ ମିଶିଯାଉଛନ୍ତି, ପୁଣି କେତେବେଳେ କାଠି କୋଟା ଗୁଡ଼ାକ ବିଜୁଳ ହୋଇଯାଉଛନ୍ତି। ଯଥା ପ୍ରୟାନ୍ତି ସଂଜାନ୍ତି ସ୍ରୋତ ବେଗେନ ବାଲୁକା ସଂଯୁଞ୍ଜନ୍ତେ ବିଜୁଞ୍ଜନ୍ତେ ଯଥା କାଳନେ ସ୍ମିନ୍ଦେହୀନ। ସ୍ରୋତର ପ୍ରଖରତାରେ ଯେତେବେଳେ ଆସୁଛି କାଠି କୁଟା ମିଶିଯାଉଛି, ପୁଣି କାଠି କୁଟା ଗୁଡ଼ିକ ପୁଣି ଛାଡ଼ ଛାଡ଼ ହୋଇଯାଉଛନ୍ତି। ସେହିଭଳି ଭାବରେ ଆମେ ଯେଉଁ ଶରୀର ସମ୍ପର୍କରେ ସମ୍ପର୍କିତ ହୋଇ ଆମେ ପରିବାର ବନ୍ଧନରେ ଆମେ ବାନ୍ଧି ହେଇଛେ, ପିତାପୁତ୍ରର ସମ୍ବନ୍ଧ, ପତିପତ୍ନୀର ସମ୍ବନ୍ଧ, ପ୍ରଭୁବୃତ୍ତିର ସମ୍ବନ୍ଧ, ବନ୍ଧୁବାନ୍ଧବ ସମ୍ବନ୍ଧ, ପରାପର ସମ୍ବନ୍ଧ, ଏଇ ଯେଉଁ ସମ୍ବନ୍ଧରେ ଆମମାନେ ସମ୍ବନ୍ଧିତ ହେଇଛେ, ଏ ସମ୍ବନ୍ଧରେ ଯେତେବେଳେ ଆମମାନେ କିଛି କୌଣସି ପ୍ରକାର ବିୟୋଗ ହୋଇଯାଉଛି, ସେତେବେଳେ ଆମମାନଙ୍କ ଭିତରେ ବିଭିନ୍ନ ପ୍ରକାର ଦୁଃଖ ଆସୁଛି। କାହିଁକି ମୋ ଜୀବନରେ ଏ ପ୍ରକାର ଦୁଃଖ ଆସିଲା? କାହିଁକି ଆମେ ତ ଜୀବନରେ ଏ ପ୍ରକାର ଦୁଃଖ ଚାହିଁନଥିଲୁ, ବା ଆମେ ତ କାହାକୁ କୌଣସି ପ୍ରକାର ଅନ୍ୟମାନଙ୍କୁ କାହାକୁ ଆମେ ଦୁଃଖ ଦେଇନାହୁଁ, ତାହେଲେ କାହିଁକି ଆମ ଜୀବନରେ ଏ ପ୍ରକାର ଦୁଃଖ ଆସିଲା? ଏଇସବୁ ଜିନିଷ ଆସେ। ସେଇଭଳି ଭାବରେ ଚିତ୍ରକେତୁ ମଧ୍ୟ ସେଇ ପ୍ରକାର ଦୁଃଖ ପ୍ରକାଶ କରୁଛନ୍ତି, କିନ୍ତୁ ନାରଦ ମୁନି ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି। ଏବଂ ନାରଦ ମୁନିଙ୍କର ସାନ୍ତ୍ୱନା ପ୍ରାପ୍ତ ହେଲା ପରେ ସେଇ ଚିତ୍ରକେତୁ ଯେତେବେଳେ ପାର୍ବତୀ ଦେବୀଙ୍କଠାରୁ ଅଭିଶାପ ପ୍ରାପ୍ତ ହୋଇଛନ୍ତି, କାରଣ ଶିବଜୀଙ୍କ ପ୍ରତି ତାଙ୍କର ଗୋଟେ ଉକ୍ତି ଥିଲା ଯେଉଁଥିପାଇଁ ପାର୍ବତୀ ଦେବୀ ସହ୍ୟ ନ କରିପାରି ଚିତ୍ରକେତୁଙ୍କୁ ଅଭିଶାପ ଦେଇଛନ୍ତି ମତ୍ସ୍ୟମଣ୍ଡଳରେ ସେ ଅସୁର ହୋଇକି ଜନ୍ମଗ୍ରହଣ କରିବା ପାଇଁ। ସେଥିପାଇଁ ଶିବଜୀ ପାର୍ବତୀ ଦେବୀଙ୍କୁ କହିଛନ୍ତି ଯେ ପ୍ରକୃତ ପକ୍ଷେ ତୁମେ ଭକ୍ତଙ୍କର କ୍ରିୟାକୁ ଜାଣିନା, ତୁମେ ତାଙ୍କୁ ଚିତ୍ରକେତୁଙ୍କୁ ତୁମେ ଅଭିଶାପ ଦେଲ, ସେ ତାର ପ୍ରତି ଅଭିଶାପ ଦେଇପାରିଥାନ୍ତେ, କାରଣ ତାଙ୍କର ସେ ପ୍ରକାର ଶକ୍ତି ଅଛି, ତାଙ୍କର ସେ ଶକ୍ତି ରହିଛି, ସେ ତୁମକୁ ପ୍ରତି ଅଭିଶାପ ଦେଇପାରିଥାନ୍ତେ, କିନ୍ତୁ ଯିଏ ଭକ୍ତ ସିଏ କୌଣସି ପ୍ରକାର ପରିସ୍ଥିତିରେ ବିଚଳିତ ହୁଅନ୍ତି ନାହିଁ, ସେ ତାହାକୁ ଗ୍ରହଣ କଲେ। ଏବଂ ସେ ବର୍ତ୍ତମାନ କହୁଛନ୍ତି, ଦେଖ କ'ଣ ସେ କହୁଛନ୍ତି, ଚିତ୍ରକେତୁ କହୁଛନ୍ତି ଯେ ପାର୍ବତୀ ଦେବୀ ହେ ପିତା ହେ ମାତା, ଆପଣ ଯେଉଁ ଅଭିଶାପ ଦେଲେ ମୁଁ ତାଙ୍କୁ ଗ୍ରହଣ କଲି, ଏବଂ ମୋତେ ଆପଣ ଏତିକି କୃପା କରନ୍ତୁ, ମୁଁ ମର୍ତ୍ତ୍ୟମଣ୍ଡଳରେ ଅସୁର ହୋଇକି ଜନ୍ମଗ୍ରହଣ କଲେ ମଧ୍ୟ ବି ମୁଁ ଆପଣଙ୍କର ନାମ ଗୁଣ ଗାନ ସର୍ବଦା କରିବି, ଆପଣଙ୍କର ଭକ୍ତ ହୋଇକି ରହିବି, ମୋତେ ସେଥିରୁ କେବେ ହେଲେ ଉଣା କରିବେ ନାହିଁ। ସେଇଠି ଶିବଜୀ କହୁଛନ୍ତି ପାର୍ବତୀ ଦେବୀ, ଦେଖ ଜଣେ ଭକ୍ତର କି ପ୍ରକାର ଲକ୍ଷଣ, ତୁମେ ତାଙ୍କ ଅଭିଶାପ ଦେଲେ ମଧ୍ୟ ବି ସେ କୌଣସିରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ ନକରି ବରଂ ତାହାକୁ ସାଦରେ ସେ ଗ୍ରହଣ କରୁଛନ୍ତି, ଏହା ହେଉଛି ଏକ ଭକ୍ତର ଲକ୍ଷଣ। ଏବଂ ଶିବଜୀ କହୁଛନ୍ତି ପାର୍ବତୀ ଦେବୀଙ୍କୁ, ନାରାୟଣ ପରା ସର୍ବେ ନ କୃତଶ୍ଚନ ବିପ୍ଲବୀ ସ୍ୱର୍ଗାପ ବର୍ଗ ନରକେଶୁ ଅପିତୁଲ୍ୟାର୍ଥ ଦର୍ଶନ। ଯେ ଭଗବାନଙ୍କର ଭକ୍ତ, ଯେ ନାରାୟଣଙ୍କର ଭକ୍ତ, ନ କୃତଶ୍ଚନ ବିପ୍ଲବୀ, ସେ କୌଣସି ପରିସ୍ଥିତିରେ ଭିତତ୍ରସ୍ତ ହୁଏ ନାହିଁ, କୌଣସି ପରିସ୍ଥିତିରେ ସେ ବିଚଳିତ ହୁଏ ନାହିଁ, ଯେତେ ପ୍ରକାର ଦୁଃଖ, ଯେତେ ପ୍ରକାର ଝଡ଼ଝଞ୍ଝା, ଯେତେ ପ୍ରକାର ବାଧା ବିଘ୍ନତା ଜୀବନରେ ଆସିଲେ ମଧ୍ୟ ସେ କୌଣସି ପରିସ୍ଥିତିରେ ଅବିଚଳିତ, ସେ କୌଣସି ପରିସ୍ଥିତିରେ ବିଚଳିତ ହୁଏ ନାହିଁ। ସେହିଭଳି ଭାବରେ କୁନ୍ତୀ ଦେବୀ ତାଙ୍କ ଜୀବନର ଏକ ସେ ସଂଜ୍ଞା ପ୍ରଦାନ କରୁଛନ୍ତି, ତାଙ୍କ ଜୀବନରେ କେତେ ଜୀବନରେ ତାଙ୍କ ଦୁଃଖ ଆସିଛି, ଏବଂ ଏହି ପରବର୍ତ୍ତୀ ଶ୍ଳୋକରେ ସେ କହୁଛନ୍ତି, ବିଷାଣ ମହାଗ୍ନେ ପୁରୁଷାତ୍ ଅଦର୍ଶନାତ୍ ଅଧର୍ମ ସଭାୟା ବନବାସ କୃଚ୍ଛ୍ରତ ମୃଦ୍ରେ ମୃଦ୍ରେ ଅନେକ ରଥସ୍ତତୌ ଦ୍ରୋଣୌ ତସ୍ମୈ ଯଥା ହରେର୍ ଅଭିରକ୍ଷିତ। ବିଷାଣ ମହାଗ୍ନେ ଯେତେବେଳେ ଛୋଟ ଛୋଟ ପିଲାମାନେ ହେଇଥିଲେ, ପାଣ୍ଡବମାନେ ଭୀମ ଅର୍ଜୁନ ନକୁଳ ସହଦେବ ଯୁଧିଷ୍ଠିର, ଏମାନଙ୍କୁ ଦୁର୍ଯ୍ୟୋଧନ କୁମନ୍ତ୍ରଣା କରି ମନ୍ତ୍ରଣା କରି ସେ ଏକ ଜତୁଗୃହରେ ତାଙ୍କୁ ରଖିଦେଇଥିଲେ, ଏବଂ ଜତୁଗୃହରେ ରଖିକି ତା ଦେହରେ ଖୁବ୍ ସୁନ୍ଦର ବାହାରକୁ ଦେଖାଯାଉଛି ଘର, କିନ୍ତୁ ସେଇଟା ଜଉରେ ନିର୍ମିତ, ଟିକିଏ ନିଆଁ ଲାଗିଲା ମାନେ ହୁଇ ଗଳିଯିବ ସେ ଘର। ତେଣୁ ଏଇଭଳି ଏକ ଘରେ ତାଙ୍କୁ ରଖି ଦିଆଯାଇଥିଲା, ଏବଂ ତା ଦେହରେ ମଧ୍ୟ ଅଗ୍ନି ସଂଯୋଗ କରିଦିଆଗଲା, କିନ୍ତୁ ବିଦୁରଙ୍କର ସାହାଚର୍ଯ୍ୟ ହେତୁ ଏମାନେ ସମସ୍ତେ ଉଦ୍ଧାର ପାଇଥିଲେ ପାଣ୍ଡବମାନେ, ଯାହାକି ଭଗବାନଙ୍କର ଇଚ୍ଛା ଥିଲା। ତେଣୁ ଭଗବାନଙ୍କ ଇଚ୍ଛା ହେତୁ ସେମାନେ ଏଇ ନିଆଁ ଗୃହ ଅଗ୍ନିଗୃହରେ ଲହିଲେ ମଧ୍ୟ ବି ସେମାନେ ଉଦ୍ଧାର ପାଇଥିଲେ, ଏବଂ ଛୋଟ ପିଲାବେଳେ ଭୀମକୁ ମଧ୍ୟ ବିଷ ଲଡ଼ୁ ଦିଆଯାଇଥିଲା, ଏବଂ ସେଥିରୁ ମଧ୍ୟ ଭଗବାନ ତାଙ୍କୁ ସୁରକ୍ଷା ଦେଇଥିଲେ। ବିଷାଣ ମହାଗ୍ନେ ପୁରୁଷା ପ୍ରଦର୍ଶନା, ଯେତେବେଳେ ଭୀମ ମଧ୍ୟ ବଡ଼ ହୋଇଯିବା ପରେ, ଯେତେବେଳେ ପାଣ୍ଡବମାନଙ୍କ ଅଜ୍ଞାତବାସ ହୋଇଥିଲା, ସେତେବେଳେ ସମସ୍ତେ ରାତିରେ ଶୋଇଯିବା ପରେ, ବଣରେ ସେମାନେ ଶୁଅନ୍ତି, ରାତିରେ ସମସ୍ତେ ଶୋଇଯିବା ପରେ ସମସ୍ତଙ୍କର ସୁରକ୍ଷାର ଭାର ଭୀମ ବହନ କରନ୍ତି, ଏବଂ ଭୀମ ଯେତେବେଳେ ସମସ୍ତଙ୍କୁ ଜଗୁଥିଲେ ସେ ସମୟରେ ଗୋଟେ ବିରାଟ ରାକ୍ଷସ ଆସିଥିଲା, ଯେଉଁଟାକୁ ଭିଡ଼ିମ୍ବିକା। ହିଡ଼ିମ୍ବା ରାକ୍ଷସ ଯିଏକି ଆସିକି ସମସ୍ତଙ୍କୁ ଖାଇବା ପାଇଁ ଚାହିଁଥିଲା, ଯେଉଁ ଶୋଇଥିଲେ ଏମାନେ ଏମାନେ ଶୋଇଥିଲେ ଦେଖିକି ଭାରି ଖୁସି ହେଇଥିଲା ସେ ରାକ୍ଷସ, ଯାହା ହଉ ଏତେଦିନ ପରେ ସୁନ୍ଦର ପୁରୁଷମାନଙ୍କର ଶରୀର ମୋତେ ମିଳିଲା ଖାଇବା ପାଇଁ। ତେଣୁ ତାଙ୍କୁ ଯେତେବେଳେ ଖାଇବା ପାଇଁ ଉଦ୍ୟତ ହେଲା ସେତେବେଳେ ଭୀମ ତାଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ସେ ହିଡ଼ିମ୍ବିକା ରାକ୍ଷସର ଗୋଟେ ଭଉଣୀ ଥିଲା, ସେ ଭଉଣୀଟି ଭୀମଙ୍କ ପ୍ରତି ଆସକ୍ତଚିତ୍ତ ହେଇଥିଲା ଏବଂ ସେ ଭୀମଙ୍କୁ ସାହାଯ୍ୟ କରୁଥିବା ହେତୁ ଭୀମ ସେ ରାକ୍ଷସକୁ ମାରିବା ପାଇଁ ସମର୍ଥ ହେଇଥିଲା। ପରବର୍ତ୍ତୀ କ୍ଷେତ୍ରରେ ସେ ରାକ୍ଷସୀ ମଧ୍ୟ ଭୀମକୁ ବିବାହ କରିଥିଲେ। ଯାହା ହେଉ ଏସବୁ କାର୍ଯ୍ୟ କେବଳ ଭଗବାନଙ୍କ ହେତୁ ହେଇଥିଲା, ଯେଉଁଥିପାଇଁ ଭୀମର ସୁରକ୍ଷା ପ୍ରଦାନ କରୁଥିଲେ ପାଣ୍ଡବମାନଙ୍କୁ ଏବଂ ଭଗବାନ ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ ପାଣ୍ଡବମାନଙ୍କୁ। ଏହିଭଳି ଭାବରେ କୁନ୍ତୀ ଦେବୀ ମନାଙ୍କୁ କହୁଛନ୍ତି ଯେ ଏହିଭଳି ଭାବରେ ଭଗବାନ କେମିତି ସୁରକ୍ଷା ଦେଉଛନ୍ତି। ଅଧର୍ମ ସଭାୟା ଯେତେବେଳେ ରାଜସଭାରେ ସମସ୍ତେ ବସିଛନ୍ତି, ଧୃତରାଷ୍ଟ୍ର ବସିଛନ୍ତି, ଭୀଷ୍ମ ବସିଛନ୍ତି, ଭୀଷ୍ମ ପିତାମହ ବସିଛନ୍ତି, ପାଣ୍ଡବମାନେ ବସିଛନ୍ତି, ସମସ୍ତେ ବସିଛନ୍ତି, ସେତେବେଳେ ଦୁଶାସନ ଆଣିକି ଦ୍ରୌପଦୀଙ୍କୁ ଆଣିକି ବିବସନା କରୁଛୁ, ଲଗ୍ନ କରୁଛୁ। ଏହି ପ୍ରକାର ରାଜ୍ୟସଭାରେ ଏହି ପ୍ରକାର ଏକ କୁଳବଧୂଙ୍କୁ କୁଳବନ୍ଧୁଙ୍କୁ ଅମର୍ଯ୍ୟାଦା କରୁଛନ୍ତି, ଯେଉଁ କ୍ଷେତ୍ରରେ ସମସ୍ତେ ଚାହିଁକି ମଧ୍ୟ ତାଙ୍କୁ ସାହାଯ୍ୟ କରିପାରୁନାହାନ୍ତି। ନା ଧୃତରାଷ୍ଟ୍ର ସାହାଯ୍ୟ କରିପାରୁଛନ୍ତି, ନା ପିତାମହ ଭୀଷ୍ମ ସାହାଯ୍ୟ କରିପାରୁଛନ୍ତି, ନା ନିଜର ପତି ଅଛନ୍ତି ସେଠାରେ ଭୀମ ଅଛନ୍ତି ଦ୍ରୌପଦର ଏବଂ ଅର୍ଜୁନ ଗଦାଧାରୀ ଏବଂ ଅନ୍ୟ ସମସ୍ତେ ଶକ୍ତିଶାଳୀ ନକୁଳ ସହଦେବ ଯୁଧିଷ୍ଠିର ଇତ୍ୟାଦି ସମସ୍ତେ ଥିଲେ ମଧ୍ୟ କେହି ପତିମାନେ ତାଙ୍କୁ ସାହାଯ୍ୟ କରିପାରୁନାହାନ୍ତି। ଏବଂ ଯେଉଁ କ୍ଷେତ୍ରରେ ସେ ଦ୍ରୌପଦୀ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିଛନ୍ତି ଏବଂ ଭଗବାନ କୃଷ୍ଣ ଆସି ତାଙ୍କୁ ବସ୍ତ୍ରରେ ସମ୍ପୂର୍ଣ୍ଣ ଭାବରେ ଆବୃତ କରିଦେଇଛନ୍ତି, ସେ ଭଗବାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ତେଣୁ ତାଙ୍କ ବ୍ୟକ୍ତ ଆଉ କିଏ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିବେ, ସେହିଭଳି ଭାବରେ ଆମକୁ ସୁରକ୍ଷା ପ୍ରଦାନ କରିଛନ୍ତି। ଅଧର୍ମ ସଭାୟା ବନବାସ କୃଷ୍ଣ ଆଉ କଥା ମଧ୍ୟ କହୁଛନ୍ତି, ଯେତେବେଳେ ବନବାସରେ ଥିଲେ ପାଣ୍ଡବମାନେ ସେତେବେଳେ ଦୁର୍ଯ୍ୟୋଧନ ତା'ର କୁମନ୍ତ୍ରଣା ପ୍ରୟୋଗ କରିକି ମଧ୍ୟ ଦୁର୍ବାସା ଋଷି ଏବଂ ତା'ର ଅନ୍ୟ ଶିଷ୍ୟମାନଙ୍କୁ ପଠେଇଥିଲେ। ମଧ୍ୟାହ୍ନ ପରେ ପଠେଇଛନ୍ତି, ଯେତେବେଳେ ଦ୍ରୌପଦୀ ଇତ୍ୟାଦି ଅନ୍ୟ ପାଣ୍ଡବମାନେ ଖାଇସାରିଥିଲେ, ଦ୍ରୌପଦୀ ଗୋଟେ ବର ପାଇଥିଲେ ମଧ୍ୟାହ୍ନ ପୂର୍ବରୁ ଏବଂ ତାଙ୍କର ପତିମାନଙ୍କର ଖାଇବା ପୂର୍ବରୁ ଯେତେ ଅତିଥିମାନଙ୍କୁ ଆସନ୍ତୁ ସମସ୍ତଙ୍କୁ ଦ୍ରୌପଦୀ ଖାଇବାକୁ ଦେଇଦେଲେ, ଯେତେ ଅତିଥି ଆସନ୍ତୁ ଏହି ବର ପ୍ରାପ୍ତ ହୋଇଥିଲେ। ତେଣୁ ମଧ୍ୟାହ୍ନ ପରେ ତାଙ୍କର ଖାଇସାରିବା ପରେ ଯଦି ଅନ୍ୟ କେହି ଅତିଥି ଆସନ୍ତି ତାଙ୍କୁ ଦ୍ରୌପଦୀ ଆଉ ସମ୍ଭାଷଣ କରିପାରିବେ ନାହିଁ, ଏ କଥା ଜାଣିଥିଲେ ଦୁର୍ଯ୍ୟୋଧନ। ଏବଂ ଯେଉଁଥିପାଇଁ ମଧ୍ୟାହ୍ନ ପରେ ଦୁର୍ବାସା ତାଙ୍କର 60,000 ଶିଷ୍ୟମାନଙ୍କ ସହିତ ସେ ଆସିକି ସେଠି ପହଞ୍ଚିଲେ ଏବଂ ସେତେବେଳେ ସମସ୍ତେ ଖାଇସାରିଥିଲେ, ଦ୍ରୌପଦୀଙ୍କ ପାଖରେ ଆସି କହିଲେ ଆମର ଖାଇବାର ବ୍ୟବସ୍ଥା କର। ଏବଂ ଦ୍ରୌପଦୀ ଆସିକି ଯୁଧିଷ୍ଠିରଙ୍କ ପାଖରେ ଆସି କହିଲେ, ଯୁଧିଷ୍ଠିର କହିଲେ ଠିକ୍ ଅଛି ଆମେ ସବୁ ବ୍ୟବସ୍ଥା କରିବା, ତାଙ୍କୁ କୁହନ୍ତୁ ସେମାନେ ସ୍ନାନ କରିବାକୁ ଯାଆନ୍ତୁ। ତେଣୁ ସେମାନେ ସମସ୍ତେ ଗଲେ ସ୍ନାନ କରିବା ପାଇଁ ଏବଂ ଯୁଧିଷ୍ଠିରଙ୍କର ମନରେ ଢାଳିଣି ପଡ଼ିଲା କ'ଣ କିଭଳି ଭାବରେ ଖାଇବାକୁ ଦେବି, କାରଣ ଆମେ ସମସ୍ତେ ଖାଇସାରିଛେ। ଖାଇବା ପୂର୍ବରୁ ଯଦି ଆସି ପହଞ୍ଚିଥାନ୍ତେ ତାହେଲେ ଦ୍ରୌପଦୀ ତାର କିଛି ବ୍ୟବସ୍ଥା କରିଥାନ୍ତେ, ତେଣୁ ସବୁ କିଛି ଅତିଥିମାନଙ୍କୁ ସମ୍ଭାଷଣ ହୋଇପାରିଥାନ୍ତା, ବର୍ତ୍ତମାନ ଯେଉଁ ସମୟରେ ଆସିଛନ୍ତି ସେମାନଙ୍କୁ ଦିଆଯାଇପାରିବ ନାହିଁ। ତେଣୁ ଦ୍ରୌପଦୀ ଭଗବାନ କୃଷ୍ଣଙ୍କୁ ସେତେବେଳେ ସ୍ମରଣ କଲେ ଏବଂ କୃଷ୍ଣ ସେତେବେଳେ ଦୌଡ଼ି ଦୌଡ଼ିକି ଆସୁଛନ୍ତି ଦ୍ରୌପଦୀଙ୍କ ପାଖକୁ, ଦ୍ରୌପଦୀ ମୋତେ ଖାଇବାକୁ ଦିଅ, ମୋତେ ଭୀଷଣ ଭୋକ। ସେଠି ଦ୍ରୌପଦୀ କହୁଛନ୍ତି ମୋର ତ ସେଠି ସମସ୍ୟା ପଡ଼ୁଛି ଯେ ବର୍ତ୍ତମାନ କିଭଳି ଭାବରେ ଏଇ ଦୁର୍ବାସା ଋଷିଙ୍କର ଶିଷ୍ୟମାନେ ଏଠି କେମିତି ଖାଇବେ, ମୁଁ ତ ସେଇ ସମସ୍ୟା ପାଇଁ ଆପଣଙ୍କୁ ଡାକିଛି, ଆପଣ କହୁଛନ୍ତି ମୋତେ ଭୋକ ଖାଇବାକୁ ଦିଅ, ଆମର ତ ଏଠି କିଛି ନାହିଁ, ଆମେ ସବୁ ଖାଇକି ଆମର ହାଣ୍ଡି ସବୁ ସଫା କରିସାରିଲୁଣି, ମାଜି ସାରିଲୁଣି, ଆଉ କେଉଁଠି ଆପଣ କହୁଛନ୍ତି ଆମେ ଖାଇବାକୁ ଦିଅ, ଦେଖ 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 ହାଣ୍ଡିରେ କ'ଣ ଥିବ ଦେଖ। ତେଣୁ ଦ୍ରୌପଦୀକୁ ମଗେଇଲେ କହିଲେ ଦେଖ ହାଣ୍ଡି ଆଣିକି ଦେଖ କ'ଣ ଥିବ, ତେଣୁ ଦ୍ରୌପଦୀ ଯେତେବେଳେ ହାଣ୍ଡି ଆଣି ଦେଖ ସେଥିରେ ଗୋଟେ ଶାଗ ପତାଟିଏ ଥିଲା ଏବଂ ସେ ଶାଗ ପତାଟିଏ ଖାଇ ଇଏ ଖୁବ୍ ଜୋରରେ ଗୋଟେ ହେକୁଟି ମାରିଦେଲେ ଏବଂ ଖାଇସାରିଲା ପରେ ପାଣି ପିଇ ଦେଇସାରିଲା ପରେ ହେକୁଟି ମାରିସାରିଲା ପରେ ଯେଉଁମାନେ ସ୍ନାନ କରୁଥିଲେ ଦୁର୍ବାସା ଋଷିଙ୍କ ସହିତ ତାଙ୍କର ଶିଷ୍ୟମାନେ, ତାଙ୍କର ପେଟଟା ପୁରିଗଲା ଭଳିଆ ଲାଗିଲା, ଖାଦ୍ୟଟା ଖାଇସାରିଲା ପରେ ଯେମିତି ଅନୁଭବ ହୁଏ ସେଭଳି ଭାବରେ ସମସ୍ତେ ଶିଷ୍ୟ ଏବଂ ଏପରିକି ଦୁର୍ବାସା ଋଷି ମଧ୍ୟ ସେମାନେ ମଧ୍ୟ ଅନୁଭବ କଲେ ତାଙ୍କ ପେଟ ପୁରା ପୂର୍ଣ୍ଣ ଭାବରେ ପୁରିଯାଇଛି। ତେଣୁ ଦୁର୍ବାସା ଋଷି ମନେ ମନେ ଶିଷ୍ୟ କହିଲେ ଯେ ଏମିତି ଆମେ କାହିଁକି ପେଟ ପୁରିଲା ଭଳିଆ ଲାଗୁଛି, ତେଣୁ ଦୁର୍ବାସା ଋଷି ଚିନ୍ତା କଲେ ଆରେ ହେଇ ଏମାନେ ହେଉଛନ୍ତି ବୈଷ୍ଣବ, ଏମାନେ ହେଉଛନ୍ତି ବିଷ୍ଣୁଙ୍କର ଭକ୍ତ, ଥରେ ବିଷ୍ଣୁ ଭକ୍ତଙ୍କୁ ମୁଁ ଅମର୍ଯ୍ୟାଦା କରୁଥିବା ହେତୁ ମୋର ଆଜି ଏ ପ୍ରକାର ମୁଁ କେତେ ପ୍ରକାର ଦଶା ଅନୁଭବ କରିଛି, ମୋତେ କେତେ ଦୌଡ଼ିବାକୁ ନ ପଡ଼ିଛି, ମୁଁ 3 ପୁରକୁ ଦୌଡ଼ି ଦୌଡ଼ି ମୋ ପଛରେ ସୁଦର୍ଶନ ଚକ୍ର ମୋ ପଛରେ ଦୌଡ଼ିଥିଲା, ତେଣୁ କେତେ କଷ୍ଟ ମୁଁ ନ ସହିବାକୁ ପଡ଼ୁଛି, ତେଣୁ ଇଏ ହେଉଛନ୍ତି ବୈଷ୍ଣବ, ଏମାନଙ୍କୁ ମୁଁ ଆସିଛି ଯଦି ମାନେ ମୁଁ ଏଙ୍କ ପାଖରେ ଅପରାଧ କରେ ତାହେଲେ ନିଶ୍ଚିତ ଭାବରେ ଏହା ପରିଣାମ ଭୋଗ କରିବା ପାଇଁ ପଡ଼ିବ, ଆଉ ଯିବା ଦରକାର ନାହିଁ ଆମେ ପଳେଇଯିବା ଆଉ ରହିବା, ଏହା କହି ସେମାନେ ସମସ୍ତେ ଦୌଡ଼ି ଦୌଡ଼ିକି ପଳେ ଆଉ ଆସିଲେ ନାହିଁ ଏଠି, ଯାହାଫଳରେ କିଭଳି ଭାବରେ ପାଣ୍ଡବମାନେ ସମସ୍ତେ ସୁରକ୍ଷିତ ହୋଇଥିଲେ। ଏଇ କଥା କୁନ୍ତୀ ଦେବୀ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କ ପାଖରେ। ଅଧର୍ମ ସଭାୟା ବନବାସ ସତ୍ୟ ମୃଦ୍ଧେ ମୃଦ୍ଧରେ ଅନେକ ରଥସ୍ଥ ଆଉ କୁରୁକ୍ଷେତ୍ର ଯୁଦ୍ଧଭୂମିରେ କୌରବ ମାନଙ୍କ ପକ୍ଷରେ ସୈନ୍ୟ କମ୍ ନାହାନ୍ତି ଏବଂ ସମସ୍ତ ନାରାୟଣୀ ସେନାମାନଙ୍କୁ ମଧ୍ୟ କୌରବମାନଙ୍କୁ ଭଗବାନ ଦେଇ ଦେଇଛନ୍ତି। ଯେତେବେଳେ ଆସିଥିଲେ ଦୁର୍ଯ୍ୟୋଧନ ଏବଂ ଅର୍ଜୁନ ସାହାଯ୍ୟ ପାଇଁ, ସେତେବେଳେ ଦୁର୍ଯ୍ୟୋଧନ ଚାଲାକ କରି ମାଗି ନେଇଗଲେ ନାରାୟଣଙ୍କର ସେନା। ଭଗବାନ କୃଷ୍ଣ କହିଲେ ମୁଁ ଯୁଦ୍ଧରେ ନିରପେକ୍ଷ ରହିବି, ଯୁଦ୍ଧରେ ଅସ୍ତ୍ର ଧାରଣ କରିବି ନାହିଁ, ତେଣୁ ମୋର ସମସ୍ତ ସେନାମାନେ ତୁମ ସହିତ ଯୁଦ୍ଧ କରିବେ, ତେଣୁ ତାଙ୍କୁ ନେଇଯାଉଛନ୍ତି। ଦୁର୍ଯ୍ୟୋଧନ ଭାବିଲେ ମୁଁ ଚାଲାକ, ମୁଁ ଏଇ ସେନାମାନଙ୍କୁ ନେଇ ଆସିଲା ପରେ ଏମାନଙ୍କୁ ଅତି ସହଜରେ ମୁଁ ଜୟ କରିଛି। ତେଣୁ ସମସ୍ତ ନାରାୟଣ ସେନା ଆଉ ଭୟଙ୍କର ଅସ୍ତ୍ରଶସ୍ତ୍ର ସହିତ ବହୁ ବଳଶାଳୀ ଯୋଦ୍ଧାମାନେ ଅଛନ୍ତି କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ। ପାଣ୍ଡବମାନେ କେତେ ବା ତାଙ୍କର ସୈନ୍ୟ କ'ଣ ଅଛନ୍ତି, କିନ୍ତୁ ସେ ସମସ୍ତ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଭଗବାନ କୃଷ୍ଣ ଅର୍ଜୁନ ରଥରେ ସାରଥି ହୋଇକି ପାଣ୍ଡବମାନଙ୍କୁ ସାହାଯ୍ୟ କରୁଥିବା ହେତୁ ସେମାନେ ଯୁଦ୍ଧରେ ଜୟିଥିଲେ। ମୂର୍ଦ୍ଧେ ମୂର୍ଦ୍ଧରେ ଅନେକ ରଥସ୍ତ ବର୍ତ୍ତମାନ ଏଇ ଉତ୍ତରା ଗର୍ଭରେ ଅଛି ପରୀକ୍ଷିତ ମହାରାଜ। ଉତ୍ତରା ଗର୍ଭରେ ଯେତେବେଳେ ପରୀକ୍ଷିତ ମହାରାଜ ଅଛନ୍ତି, ସେତେବେଳେ ଦ୍ରୋଣର ପୁତ୍ର ଅଶ୍ୱତ୍ଥମା ପଶୁଛି, ବ୍ରହ୍ମାସ୍ତ୍ର ପଶୁଛି, ତେଣୁ ଇଏ ଶେଷ ଅସ୍ତ୍ର ମଧ୍ୟ ସେ ପ୍ରୟୋଗ କରୁଛି ମାରିଦେବା ପାଇଁ। କିନ୍ତୁ ଉତ୍ତରା ଭଗବାନଙ୍କ ଭକ୍ତ ହୋଇଥିବା ହେତୁ ସେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରୁଥିବା ହେତୁ ଭଗବାନ କୃଷ୍ଣ ଉତ୍ତରାଙ୍ଗ ଗର୍ଭକୁ ଯାଇକି ସେ ତାକୁ ପରୀକ୍ଷିତ ମହାରାଜଙ୍କୁ ସୁରକ୍ଷା ଦେଇଛନ୍ତି। ତେଣୁ ଏଭଳି ଏତେ ଜୀବନରେ ବିପଦ ଆସିଛି, ସେ ସମସ୍ତ ବିପଦକୁ ଭଗବାନ ସୁରକ୍ଷା ପ୍ରଦାନ କରିଛନ୍ତି। ତେଣୁ ବିପଦ ରହିଲେ ହିଁ ଭଗବାନଙ୍କ ସୁରକ୍ଷା ଆମେ ନିଶ୍ଚିତ ଭାବରେ ପାଇବା। ତେଣୁ ସବୁବେଳେ ଜୀବନରେ ଯାହା କିଛି ଝଡ଼ଝଞ୍ଜା ବିପଦ ଆସିଲେ ମଧ୍ୟ ଆମେ ସମସ୍ତେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିବା ଉଚିତ ଏବଂ ସେ ନିଶ୍ଚିତ ଭାବରେ ଆମମାନଙ୍କୁ ସୁରକ୍ଷା ଦେବେ, ଏ ବିଶ୍ୱାସ ରଖିବା ଉଚିତ। ଯେଉଁଦ୍ୱାରା କହନ୍ତି ସଦ୍ଗତି ପ୍ରଦାତା କୃଷ୍ଣ କରହ ବିଶ୍ୱାସ, ସେ ହିଁ ଏକମାତ୍ର ଆମମାନଙ୍କୁ ସାହାଯ୍ୟ କରିବେ, ସେ ହିଁ ଏକମାତ୍ର ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିବେ, ଆଉ ଏ ଜଗତରେ ଆମମାନଙ୍କୁ କେହି ପ୍ରକୃତରେ ସୁରକ୍ଷା ଦେଇପାରିବ ନାହିଁ। ତେଣୁ ତାଙ୍କ ଉପରେ ସୁରକ୍ଷାର ଦାୟିତ୍ୱ ବହନ କଲେ ସେ ନିଶ୍ଚିତ ଭାବରେ ଆମର ସୁରକ୍ଷାର ଭାର ବହନ କରିବେ କଥା କୁନ୍ତୀଦେବୀ ପ୍ରମାଣ କରିଛନ୍ତି। ତେଣୁ ସେ ହିଁ ସର୍ବଦା ଭଗବାନ କୃଷ୍ଣଙ୍କର ସୁରକ୍ଷା କଥା ଚିନ୍ତା କରୁଥିଲେ ଏବଂ ବିପଦକୁ ସେ ସର୍ବଦା ହିଁ ଆମେ, ତେଣୁ ବିପଦ ଆସିଲେ ଆମେମାନେ ଅଧୀର ହେବା ଉଚିତ ନୁହେଁ ବା ଭଗବାନଙ୍କର ଭକ୍ତିକୁ ତ୍ୟାଗ କରିବା ମଧ୍ୟ ଉଚିତ ନୁହେଁ। ବହୁତ ଲୋକ ଅଛନ୍ତି ଯେ ସେମାନେ ମନେ ମନେ ଚିନ୍ତା କରନ୍ତି ଯେ ଆମେ ତ ଭଗବାନଙ୍କୁ ପୂଜା କଲୁ, ଭକ୍ତି କଲୁ, ସବୁକିଛି କଲୁ, ସବୁ ପ୍ରକାର ଜାଗର ଯଜ୍ଞ ଇତ୍ୟାଦି କରିକି ଯଦି ଆମ ଜୀବନରେ ଏତେ ଦୁଃଖ ଝଡ଼ଝଞ୍ଜା ଆସିଲା ତାହେଲେ କ'ଣ ଲାଭ ସେ ପୂଜା କରିକି ସେ ଇଏ କରି କ'ଣ ଲାଭ, ତେଣୁ ସେଇଟା ଦରକାର ନାହିଁ। ବହୁତ ସେମାନେ ସେ ପ୍ରକୃତ ପକ୍ଷେ ମାନେ ଖତମ ଯାଉଛନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଏଇ ଯେଉଁ ସବୁ ଆସେ ଦୁଃଖ ଝଡ଼ଝଞ୍ଜା ଏଗୁଡ଼ା ହେଉଛି ଭଗବାନଙ୍କର କୃପା ବୋଲି ଭାବିଯାଉଛି। ତେଣୁ ଏଇ କୃପା ଦ୍ୱାରା ହିଁ ଭଗବାନ ତାହାକୁ ପରୀକ୍ଷା କରନ୍ତି ଏବଂ ଭଗବାନଙ୍କର କୃପା ମଧ୍ୟ ପ୍ରଦାନ କରିଥାନ୍ତି। ଜୟ ଶ୍ରୀ ଗୋପାଳ ମହାରାଜ, ଜୟ ଶ୍ରୀ ଗୁରୁଦେବ।